ସିଂହାସନ ସେଇଦିନ ଜାଣିବୁ ତୁ ଲୁହାର ଜନ ଯୋଉଦିନ ଟଳିବ ତ ରତ୍ନ ସିଂହାସନ ସେଇଦିନ ଜାଣିବୁ ତୁ ଲୁହାର ଜନ ଗଢ଼ିଛୁ ତୁ ଶ୍ରୀମନ୍ଦିର ତୋ ପାଖକୁ ଯିବା ପାଇଁ ଖୋଲିଛୁ ତୁ ସିଂହ ଦ୍ୱାର ମିଛଟାରେ ବସିଛୁ ତୁ ଜଗା ବୋଲି ନାମ କହି କାହାର ବି କେବେ ହେଲେ ନିଜର ତୁ ହେଲୁ ନାହିଁ କେମିତି ହବୁରେ ତୁ କାହା ନିଜର ତୁ ପରା ଜଗତ ବଡ଼ ଠାକୁର ତୋ ପାଖରେ ରହିଥାଉ ତୋ ବଡ଼ ଯୋଉଦିନ ଟଳିବ ରତ୍ନ ସିଂହାସନ ସେଇଦିନ ଜାଣିବୁ ତୁ ଲୁହାର ଜନ ଯୋଉଦିନ ଟଳିବ ତ ରତ୍ନ ସିଂହାସନ ସେଇଦିନ ଜାଣିବୁ ତୁ ଲୁହାର ଜନ ସିଂହାସନ ସେଇଦିନ ଜାଣିବୁ ତୁ ଲୁହାର ଜନ ଯୋଉଦିନ ଟଳିବ ତ ରତ୍ନ ସିଂହାସନ ସେଇଦିନ ଜାଣିବୁ।